ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ର ଗଳ୍ପ ମୁଣ୍ଡା ସାହାଡ଼ା। ସେ ଯୁଗର ରାମଚନ୍ଦ୍ର ସୁନାର ମୂର୍ତ୍ତିକୁ ସୀତା ବୋଲି ଗ୍ରହଣ କଲେ, କେହି ହେଲେ ଆପତ୍ତି କଲେ ନାହିଁ। ମାତ୍ର ଗଙ୍ଗାନାହକ ଯେଉଁଦିନ ସାହାଡ଼ା ଗଛକୁ ତା ପ୍ରଣୟିନୀ ବୋଲି କହି ଘନ ଘନ ଚୁମ୍ବନ ଦେବା କଥା ଚାରିଆଡ଼େ ରାଷ୍ଟ୍ର ହେଲା, ଲୋକେ ତାକୁ କହିଲେ ପାଗଳ। କାରଣ ରାମଚନ୍ଦ୍ର ଥିଲେ ଅଯୋଧ୍ୟାର ରାଜା, ଆଉ ଆମର ଗଙ୍ଗାନାହକ ହେଲା ଏ ଯୁଗ ବାଜପୁର ଗାଁର ଏକ ବଗିଚାର ମାଳି। ବଗିଚାରେ କେତେ ପ୍ରକାର ଗଛ ଅଛି, ଜାଇ, ଜୁଇ, ମଲ୍ଲି, ମାଳତୀ ଠାରୁ ଆରମ୍ଭ କରି ଜାମୁ, କମଳା, ସପେଟା, ଲେମ୍ବୁ ପର୍ଯ୍ୟନ୍ତ ରହିଛି। ଫୁଲ ଗଛ ଅଛି, ଫଳ ଗଛ ମଧ୍ୟ ଅଛି। ଫୁଲ ଫଳ କିଛି ନଥାଇ ରଙ୍ଗୀନ ଗଛ ମଧ୍ୟ ଶୋଭା ପାଉଛି। ଏସବୁର ସାର୍ଥକତା ଅଛି, ମାତ୍ର ଗୋଟିଏ କଥା ବୁଝିହେଲା ନାହିଁ କି କେଉଁ କାରଣରୁ ଗଙ୍ଗାନାହକ ଏତେ ବଡ଼ ବଗିଚା ଭିତରେ ଗୋଟେ ସାହାଡ଼ା ଗଛ ପାଳିଛି। ସେହି ସାହାଡ଼ା ଗଛଟାକୁ ଖାଲି ସାହାଡ଼ା ଗଛ କହିଲେ ଚଳିବ ନାହିଁ, ତାହା ଏକ ମୁଣ୍ଡା ସାହାଡ଼ା। ଦେଖିଲେ ଜଣାପଡ଼େ ତାହା ଯେପରି ଦୈତ୍ୟ ଯୁଗର ଏକ ଭୂତ। ଗଣ୍ଠିରେ ଖାଲି ଗଣ୍ଠି, ଉପରକୁ ଛତା ଟେକିଲା ପରି କେତେ ଗୁଡ଼ିଏ ଖଣ୍ଡି ଡାଳ, ଦେହରେ ଖାଲି ଛୋଟ ଛୋଟ ପତ୍ର। ସତ୍ୟ ବା ଭୂତଟାଏ କେତେ କାଳ ହେଲା ମୁଣ୍ଡରେ ତେଲ ନ ମାରି ବାଳ ନ ସଜାଡ଼ି ସେମିତି ଠିଆ ହୋଇଛି। ମୁଣ୍ଡା ସାହାଡ଼ା କେତେ ଯୁଗର କେହି ତାହା ଜାଣନ୍ତି ନାହିଁ। ଗାଁର ସବୁଠାରୁ ବୁଢ଼ାଙ୍କୁ ତାଙ୍କ ଇତିହାସ ପଚାରିଲେ ସେ କହନ୍ତି ଯେ ତାଙ୍କ ଗୋସେଇଁ ବାପ କେବେ ଥରେ ସେହି ଗଛକୁ ବାହା ହୋଇ ତୃତୀୟ ପକ୍ଷ ଗ୍ରହଣ କରିଥିଲେ, ଆଉ ସେ କହୁଥିଲେ ତାଙ୍କ ପୂର୍ବରୁ ଅନେକ ଲୋକ ତାରି ମୂଳରେ ଅନେକ ହାତଗଣ୍ଠି ପକାଇ ବାହା ହୋଇଛନ୍ତି। ତେଣୁ ଗଛଟାକୁ ଦେଖିଲେ ଖାଲି ଯେ ତାର ରୁକ୍ଷ ଅସୁନ୍ଦର ବିକଟ ରୂପ ଆଖିରେ ପଡ଼େ ତା ନୁହେଁ, କେତେ ଗୁଡ଼ିଏ ପ୍ରଣୟର ପତଳା ପରଦା କାଳର କେତେ ବର୍ଷ ତରଙ୍ଗ ଭେଦ କରି ନବନବ ରୂପରେ ଆଖି ଆଗରେ ଛାୟା ପରି ନାଚିଯାଏ। କି ଚମତ୍କାର! ସତ୍ୟ ଯୁଗର ଗଛ କିଏ କହିବ? ସେ ଯେବେ କଥା କହୁଥାନ୍ତା ଅନେକ ଲୋକର ରହସ୍ୟ ଜଣାପଡ଼ନ୍ତା, ପ୍ରଣୟର ବହୁମୁଖୀ ସ୍ରୋତର ଗତି ସେ ଦେଖାଇ ପାରନ୍ତା। ସେ କିଛି କହେ ନାହିଁ, ସେ କେବଳ ଲୀଳା ଦେଖେ, ଦେଖେ ତାରି ମୂଳେ ପ୍ରଣୟର କେତେ ଲୀଳା ଚାଲିଛି। ଦାସୀ ଆସୁଛନ୍ତି, ପରିଡ଼ାଏ ଆସୁଛନ୍ତି, ମହାନ୍ତିଏ ଆସୁଛନ୍ତି, ତାରି ପାଖେ ଠିଆ ହୋଇ କାହାର ଲାଲ ଟକ୍ ଟକ୍ ମଧୁର ଅଧର କଳ୍ପନା କରି, କାହାର ଘନକୃଷ୍ଣ କେଶଗୁଚ୍ଛ ମାନସ ଚକ୍ଷୁରେ ଦେଖି, କାହାର କୋମଳ କରପଲ୍ଲବର ସ୍ପର୍ଶ କଳନାରେ ଅନୁଭବ କରି ତାକୁ ହିଁ ସାକ୍ଷୀ ରଖି ସମସ୍ତେ ଚାଲି ଯାଉଛନ୍ତି। ପ୍ରଣୟର ସାକ୍ଷୀ, ପରିଣୟର ସାକ୍ଷୀ, ଯୁବତୀର ସାକ୍ଷୀ, ବୃଦ୍ଧର ସାକ୍ଷୀ, ଭଙ୍ଗୁର ସଂସାରର ଭଙ୍ଗୁରତାର ସାକ୍ଷୀ ସେହି ଅବହେଳିତ ମୁଣ୍ଡା ସାହାଡ଼ା। ସେ ବଗିଚାର ଏକ ପୁଣ୍ୟମୟ କୋଣାର୍କ କହିଲେ ଚଳେ। ଓଡ଼ିଶାର ମହାରାଣୀ ମାୟାଦେବୀଙ୍କ ସ୍ମୃତିରେ କୋଣାର୍କ ତିଆରି ହେଲା। ମାତ୍ର ମୁଣ୍ଡା ସାହାଡ଼ା ମୂଳେ କେତେ କେତେ ମାୟାଦେବୀ ସ୍ମୃତି ରୂପେ ରହିଛନ୍ତି ତାହା କିଏ ଗଣନା କରିବ? ତାଜମହଲର ପ୍ରତି ପଥର ଖଣ୍ଡରେ ପ୍ରେମିକ ପ୍ରଣୟର ଛବି ଦେଖନ୍ତି। ମାତ୍ର ବାଜପୁର ବଗିଚାର ମୁଣ୍ଡା ସାହାଡ଼ା ଗଛର ପ୍ରତି ପତ୍ରେ ପତ୍ରେ କେତେ ଯେ ପ୍ରଣୟ ନିଶ୍ୱାସ ପୁରି ରହିଛି, ତାହା ସେ ପାଖେ ଯିବା ଆସିବା କରୁଥିବା କେହି ପ୍ରଣୟ ପାଗଳ ଆଦୌ ଅନୁଭବ କରିପାରେ ନାହିଁ। ମନୁଷ୍ୟ କି ବୋକା! ତରୁ ସଂସାରର ମୁଣ୍ଡା ସାହାଡ଼ାକୁ ମାନବ ସଂସାରର ମୁଣ୍ଡା ସାହାଡ଼ା ଗଙ୍ଗାନାହକ କେବଳ ଚିହ୍ନେ। ଗଙ୍ଗାର ବୟସ କେତେ ଗଙ୍ଗା ତ ଜାଣେ ନାହିଁ, ସେହି ଦଶ ପାଞ୍ଚ ଖର ଗାଁର ଲୋକ ମଧ୍ୟ କହିପାରନ୍ତି ନାହିଁ। ତାର ଗ୍ରନ୍ଥିଳ ଦେହ, ମୁଣ୍ଡରେ ମୁଣ୍ଡା ଗୋଟେ ବଡ଼ ଛତା ପରି, ସତେ ଯେପରି ଚଳନ୍ତା ମୁଣ୍ଡା ସାହାଡ଼ା। ତାର କଥା ବିଚିତ୍ର, ତାର ବେଶଭୂଷା ଅଦ୍ଭୁତ। କେତେ ବର୍ଷ ହେଲା ଖରା ବର୍ଷା କାକର ତା ସଙ୍ଗେ ଲଢ଼ି ଲଢ଼ି ପରାସ୍ତ ହୋଇଛନ୍ତି। ରାତିରୁ ରାତିଟାଏ ସେ ବଗିଚାରେ ରହେ, ଗଛଗୁଡ଼ାକ ମଣିଷ ପରି ପାଳେ। ଏହି ମୁଣ୍ଡା ସାହାଡ଼ା ଗଙ୍ଗାନାହକକୁ ଲୋକେ ପାଗଳ କହିବାର ଅନେକ କାରଣ ଅଛି। ବଗିଚା ଭିତରେ ଯେତେ ଯେତେ ଗଛ ଅଛି, ଗଙ୍ଗା ସେସବୁ ଗଛକୁ ମଣିଷର ନାଁ ଦେଇ ଡାକେ, ସତେ ଯେପରି ସେଗୁଡ଼ାକ ତାର ପିଲାପିଚିକା। କାହାର ନାଁ ରାମ, କାହାର ନାଁ ଭଗିଆ, କାହାର ନାଁ ମଦନା, ଆଉ କାହା ନାଁ ଗୋପୀ, କାହା ନାଁ ହରି। ମୁଣ୍ଡା ସାହାଡ଼ା ଗଛଟିକୁ ସେ ଡାକେ ଚମ୍ପା ବୋଲି। ସାହାଡ଼ା ଗଛଟାକୁ ଚମ୍ପା କହିଲେ ଲୋକେ ଆଶ୍ଚର୍ଯ୍ୟ ହେବେ, ଶୁଣିବାକୁ ମଧ୍ୟ ନିତ୍ୟାନ୍ତ ଅସୁନ୍ଦର। ମୂଳ ଗଛଗୁଡ଼ାକ ବୋଧହୁଏ ଚମ୍ପା ଗଛ ପ୍ରତି ଘୋର ଅପମାନରେ ବିଦ୍ରୋହୀ ହୋଇ ଉଠୁଥିବେ, ମାତ୍ର ଗଙ୍ଗା କେବେ ହେଲେ ତାର ମତ ବଦଳାଏ ନାହିଁ। ଏକଥା ଦେଖି ଲୋକେ କହନ୍ତି ପାଗଳ ଗଙ୍ଗା, ବାୟା ଗଙ୍ଗା। ଗଙ୍ଗା ସବୁ ଓଲଟା କଥା କରେ। ବଡ଼ି ସକାଳୁ ମୁଣ୍ଡା ସାହାଡ଼ା ମୂଳଟି ଓଳାଇ ଦେଇ ତାର ଶୁଖିଲା ପତ୍ରଗୁଡ଼ିକ ଝାଡ଼ି ଦେଇ ଆଗ ତାକୁ ବୁହାଟେ କୁଣ୍ଢେଇ ପକାଏ, ତାପରେ ତା ସାଙ୍ଗେ କଥାବାର୍ତ୍ତା କରେ। କହେ, ଚମ୍ପା ଚମ୍ପା, ସତ କହ, ଥରେ ସତ କହ, ଲୋକେ ଉଲା ନା ମୁଁ ଉଲା? ତୁ ପୁରା ସାକ୍ଷୀ ମୋର, ତୁ ନ କହିଲେ କିଏ କହିବ। ଏହା କହି ଗଛଟାକୁ ଘନ ଘନ ଚୁମ୍ବନ ଦିଏ। ସାହାଡ଼ା ଗଛଟା ସାଙ୍ଗରେ ସେ କଥା କହେ, ସାହାଡ଼ା ଗଛଟା ସଙ୍ଗେ କଥା, ଯିଏ ଶୁଣେ ସିଏ ହସେ। ସାହାଡ଼ା ଗଛଟାକୁ ଚୁମ୍ବନ, ଯିଏ ଶୁଣେ ସେ ଅବାକ ହୁଏ। ମାତ୍ର ଲୋକଙ୍କ ହସରେ ବା ଥଟାରେ ଗଙ୍ଗାର ଯାଏ ଆସେ ନାହିଁ। ଆଖି ବୁଝିଲା ପରି ତା କାର୍ଯ୍ୟ ସେ କରିଯାଉଥାଏ। ଦିନେ ଗଙ୍ଗା ସହିତ ଦେଖା ହେଲା। ପଚାରିଲି, ଗଙ୍ଗା, ଏ ବଗିଚାରେ ସବୁଠାରୁ ଭଲ ଗଛ କିଏ? ଗଙ୍ଗା କହିଲା, ଚମ୍ପା। ଚମ୍ପା? ହଁ ବାବୁ, କହି କହି ସେ ଆଗେ ଆଗେ ଚାଲିଲା। ମୁଁ ତା ପଛେ ପଛେ ଚାଲିଲି। ସେ ଗୋଟେ ନିର୍ଦ୍ଧୁମ ସାହାଡ଼ା ଗଛ ମୂଳେ ଠିଆ ହୋଇ କହିଲା, ଦେଖିଲେ ବାବୁ, ଦେଖ। ଅବାକ ହୋଇ ଗଛଟାକୁ ଚାହିଁ ରହିଲି। ଚମ୍ପା ଗଛ? ଆରେ ଚମ୍ପା ଗଛ କାହିଁ? ସେ କହିଲା, ଚିହ୍ନି ପାରୁନୁ ବାବୁ? ଏଇ ପରା। ମୁଁ କହିଲି, ଦୂର ପାଗଳ, ଏ ତ ଗୋଟେ ମୁଣ୍ଡା ସାହାଡ଼ା। ମୋ କଥା ଶୁଣି ଗଙ୍ଗା ଠୋ ଠୋ ହୋଇ ହସି ଉଠିଲା। ସେ କି ଉଦ୍ଦାମ ହାସ୍ୟରଳ! ହସି ହସି ସେ ଗଛକୁ ଢଳି ପଡ଼ିଲା, ଆଗକୁ ଝୁଙ୍କି ପଡ଼ିଲା, ଗଛଟାକୁ କୁଣ୍ଡେଇ ଧରି ହସିଲା। ଖାଲି ହସିଲା, ହସ ତାର ବନ୍ଦ ହେଲା। ମାତ୍ର ସେ କଣ ଭାବିଲା କେଜାଣି, ଗଛଟାକୁ ଜାକି ଧରି ଅନେକ ସମୟ ନୀରବରେ ଠିଆ ହେଲା। କିଛି ରହସ୍ୟ ବୁଝିନପାରି ପଚାରିଲି, ଆରେ ଗଙ୍ଗା, ଏ କଣ? ମୁହଁକୁ ଗମ୍ଭୀର କରି ଗୋଟାଏ କିଛି ଗୁରୁତର କଥାର ଉପକ୍ରମ କଲାପରି ସେ କହିଲା, ଶୁଣିପାରୁନ ବାବୁ, ମୋର ଚମ୍ପା କହୁଛି। ଶୁଣିପାରୁନ? ସେ କହୁଛି ପୁରା, ଆସିଲେ ଦିନେ ଦାସଘରର ବଡ଼ ପୁଅ, ମୋର ଦୁଆରେ ବାଦ୍ୟ ବାଜିଲା, କାହାଳୀ ବାଜିଲା, ମୁଁ ରହିଲି ସାକ୍ଷୀ। ବର୍ଷକ ପରେ ଦେଖିଲି ମୁଁ ଯାହା ପାଇଁ ସାକ୍ଷୀ ଥିଲି ତାକୁ ସେଇ ଦାସଘର ପୁଅ କାଳିଟା ବୋଲି କହି ବାଡ଼େଇ ବାଡ଼େଇ ମାରିଦେଲା। ଥରେ ଆସିଥିଲେ ଗୁଡ଼ିଆ ଘରର ବୁଢ଼ା, ପାଞ୍ଚଟି ବାଳିକାର ହାତ ଧରିଲା ପରେ ସେ ମୋରି ପାଖରେ ଆସି ଠିଆ ହେଲା। ଓହୋ, ସେ ଝିଅଟି ସେଥର ଉଖୁଡ଼ା ଚଟୁରେ ମାଡ଼ ଖାଇ ଖାଇ ମଲା। ପଲେଇ ଘରର ବୁଢ଼ା, ପ୍ରଧାନ ଘରର ସାନ, ସାମଲ ଘରର ମଝିଆ, କ'ଣ କହିବି, କେତେବା କହିବି। ଲୋକେ କହନ୍ତି ସଂସାରରେ ପୁରୋହିତ ବୋଲି କିଏ ଜଣେ ଅଛି, ପଡ଼ିଯାଉ ସେ ପୁରୋହିତ। ମୋତେ ସାକ୍ଷୀ ରଖି ଆଗ ପଛ ନ ବିଚାରି ସେ ସମସ୍ତଙ୍କୁ ଆଣି ମୋରି ପାଖରେ ଠିଆ କଲା। ଥରେ ନୁହେଁ, ଦୁଇ ଥର ନୁହେଁ, ଚାରି ପାଞ୍ଚ ଥର ଲେଖାଏଁ ମୁଁ ସେଇମାନଙ୍କର ସାକ୍ଷୀ। ଗଙ୍ଗା ନାହକର ଏ ବକ୍ତୃତା ଶୁଣି ମୁଁ ଅବାକ ଭାବରେ ଠିଆ ହେଲି। ଭାବିଲି, ଏ କ'ଣ ସ୍କୁଲରେ କ୍ଲାସରେ ଇତିହାସ ପଢ଼ଉଛି ନା କ'ଣ? ପାଗଳ ବୁଢ଼ା କି ଜୀବନରେ ଏତେ କଥା ଅନୁଭବ କରିପାରେ? ପଚାରିଲି, ଆଚ୍ଛା ଗଙ୍ଗା, ଚମ୍ପା ତ ସମସ୍ତଙ୍କ କଥା କହୁଛି, ତମ କଥା ଭଲା କ'ଣ କହୁଛି? ମୋ କଥା? ମୋର ଚମ୍ପା ସେ ମୋ କଥା କହିବ ନାହିଁ, କହ ଭଲା ଶୁଣେ। ବୁଢ଼ା ଗଙ୍ଗା ଯେ ଗଳ୍ପ କହିଲା ଶୁଣି କାଠ ହୋଇଗଲି। ସେଇଦିନ ବୁଝିଲି ମଫସଲ ବାଜପୁରରେ ଅବହେଳିତ ମାଳି ଗଙ୍ଗାନାକ ବୁଢ଼ା ପାଗଳ ନୁହେଁ, ସେ ଏକ ପ୍ରକାଣ୍ଡ ତାଜମହଲର ମାଲିକ, ଏକ କୋଣାର୍କର ଅଧିକାରୀ। ଗଳ୍ପଟା ହେଉଛି, ଗଙ୍ଗାକୁ ଯେତେବେଳେ 20 ବର୍ଷ ବୟସ ତାର ବିବାହ ପାଇଁ ବାପା ମା କନ୍ୟା ଖୋଜିଲେ, କେତେଆଡ଼ୁ କେତେ ପ୍ରସଙ୍ଗ ଆସିଲା। ଗଙ୍ଗା ଆ ହାତରେ ତା ହାତରେ ସବୁକୁ ନାଇଁ କରିଦେଲା। ବାପା ମା କେତେ ଗାଳି ଦେଲେ, ଶେଷକୁ ଆଉ କିଛି ଦିନ ଅପେକ୍ଷା କରି ତୁନି ହୋଇ ରହିଲେ। ଗଙ୍ଗା ଚାକିରି କରୁଥିଲା ମଳିପଡ଼ା ସର୍ବରାକାରଙ୍କ ଘରେ। ଚାକିରି ଭିତରେ ତାକୁ ଘରର ଜଣେ ମଣିଷ ପରି ସବୁ କାମ କରିବାକୁ ପଡ଼ୁଥିଲା। ସର୍ବରାକାରଙ୍କ ଝିଅ ଚମ୍ପା ଦିନେ ଗଙ୍ଗାକୁ ଗୋପନରେ କହିଲା, ଗଙ୍ଗା, ତୁ ଜଣକୁ ମାରିପାରିବୁ? ଗଙ୍ଗା କହିଲା, ନା, ମୋ ହାତରେ ସେ କାମ ହବ ନାହିଁ। ଚମ୍ପା ତା ହାତଟାକୁ ଧରି ପକାଇ ରୁଦ୍ଧ କଣ୍ଠରେ କହିଲା, ମୋତେ ମାରିପାରିବୁ ନାହିଁ, ମୋତେ ଆଉ ଜଣେ ମାରିଲେ ତୁ ସମ୍ଭାଳିବୁ? ଯୁବତୀର କଥା ଗଙ୍ଗା ମନକୁ ଟିକେ ଲାଗିଲା। ସେ ଜାଣିଲା ଯେ ଚମ୍ପା ପାଇଁ ଯେଉଁ 80 ବର୍ଷର ପଞ୍ଚମ ପକ୍ଷ ବର ସାଙ୍ଗେ ବିବାହ ହେବାର କଥା ଉଠୁଛି ତାରି ଫଳ ଇଏ। ତା ମନରେ ଭାବାନ୍ତର ପହଞ୍ଚିଲା। ଚମ୍ପା ଗଙ୍ଗାର ଆହୁରି ପାଖକୁ ଲାଗିଯାଇ କହିଲା, ତୁ ରେଙ୍ଗାମ ଦେଖିଛୁ, ମୁଁ ଯିବି ଆଉ ତୁ ଯିବୁ। ସେ ରାତିରେ ଗଙ୍ଗା କେବଳ ସ୍ୱପ୍ନ ଦେଖିଲା ଚମ୍ପାକୁ। ଚମ୍ପା କେବଳ ଆଶା ରଖିଲା ଗଙ୍ଗାଠାରେ। ଦିନ ଦିନ କରି କେତେ ଦିନ ଗଲା, ଚମ୍ପା ନାଁ ଶୁଣିଲେ ଗଙ୍ଗା ଅନ୍ୟମନସ୍କ ହେଲା। ଗଙ୍ଗାକୁ ଦେଖିଲେ ଚମ୍ପାର ଦେହମୁଣ୍ଡ ସିତେଇ ଉଠିଲା। ଗଙ୍ଗା ଘରର ଆଉ କାହା ପ୍ରତି ଚାକର ହୋଇପାରେ, ମାତ୍ର ଚମ୍ପା ପ୍ରତି ନୁହେଁ। ଦୁଇଟା ତରୁଣ ପ୍ରାଣରେ କ୍ରମେ ଏକାବେଳକେ ଏକା ତାଳରେ ନିଶ୍ୱାସ ବହିଲା, ଏକାବେଳକେ ନିଶ୍ୱାସ ଉଠିଲା। ପଞ୍ଚମ ପକ୍ଷ ବର ପ୍ରସଙ୍ଗ ପର୍ବତ ପରି ସିଆଡ଼ୁ ମାଡ଼ି ଆସିଲା, ଏଣେ ଏ ଯୁଗର ପ୍ରାଣ ପବନ ପରି ବିଚଳିତ ହେଲା। ରାତିରେ ଦେଖା ହେଲା, ଦିନରେ ଦେଖା ହେଲା, ଦୁହେଁ ଦୁହିଁକୁ ଖୁବ୍ ନିକଟରେ ଚିହ୍ନିଲେ। ଲୋକେ କହିବେ ୟାକୁ ଘୋର ଅନ୍ୟାୟ। ୟା ପଛେ ପଛେ ଆସିଲା ପଞ୍ଚମ ପକ୍ଷ ବର ସଙ୍ଗେ ଷୋଡ଼ଶୀର ପ୍ରୀତିବନ୍ଧପର ଦିନ। ମାତ୍ର ବେଦୀ ଅପୂର୍ଣ୍ଣ ରହିଲା, ଉତ୍ସବ ଅଧାରେ ରହିଲା। ବିବାହର ଦିନ ପୂର୍ବ ରାତିରେ ଦେଖା ହେଲା ଚମ୍ପା ଘରେ ନାହିଁ। ସେ ରାତି ରାତି ଗାଁ ସୀମା ପାର ହୋଇ ଏକ ସାହାଡ଼ା ଗଛରେ ଦୌଡ଼ି ଖଣ୍ଡ କରି ଓହଳି ପଡ଼ିଛି। ଏହାପରେ ଗଙ୍ଗାର କଥା, ଗଙ୍ଗା ଆଉ ବିବାହ ହେଲା ନାହିଁ। ସେ ଆସି ବଗିଚାର ମାଳି ହୋଇ ଚାକିରି କଲା, ଆଉ ଚମ୍ପା ଶୋଇଥିବା ସାହାଡ଼ା ଗଛ ମୂଳେ ତା ଜୀବନର ପ୍ରଣୟ ପ୍ରଦୀପ ଜାଳିଦେଲା। ଲୋକେ ତାକୁ କହିଲେ ପାଗଳ, ସେ ସାହାଡ଼ା ଗଛକୁ ଡାକିଲା ଚମ୍ପା। ସେଇଦିନ ଯେତେବେଳେ ସେଇ ବଗିଚା ବାଟେ ଯିବାକୁ ହୁଏ, ପ୍ରଥମେ ସେହି ସାହାଡ଼ା ଗଛଟାରେ ଆଖି ପଡ଼େ, ଶେଷରେ ସଂସାରର ଏକ କ୍ଷୁଦ୍ର କୋଣରେ ଜଣେ ଯେ ଜଣକ ପାଇଁ ଏପରି ତରୁପତ୍ର ମୂର୍ତ୍ତିକା ପାଷାଣ ସୀମା ବୋଲି ଭାବିପାରେ। ଏହା ଭାବି ଭାବି ଜଳୀଭୂତ ହେବାକୁ ହୁଏ।